ମୁଁ ସାବିତ୍ରୀ ବେହେରା ତଳ ସାହିର ଆଉ ଘରେ ପାଣି ପଶିଯାଉଛି ଡେଣ ପାଣି ଆମେ କଣ କରିବୁ ଖାଇପାରୁନୁ କିଛି କରିପାରୁନୁ ସାପ ବେଙ୍ଗ ପଶିଯାଉଛି ଆଉ ଯାଇକିରି ଆଉ ଶୋଇପାରୁନୁ ନା କିଛି କରିପାରୁନୁ ଆପଣ କଣ ଗୋଟେ ପଦକ୍ଷେପ ନିଅନ୍ତୁ
ପଦକ୍ଷେପ ନିଅନ୍ତୁ ପଦକ ଆଣିକି ଦିଅ।